ଥୋମା ଯୀଶୁଙ୍କର ଜଣେ ବନ୍ଧୁ ଥିଲେ। ସେ କବର ନିକଟକୁ ଆସିନଥିଲେ, ତେଣୁ ଯୀଶୁ ଯେ ଉଠିଛନ୍ତି ଏହା ସେ ବିଶ୍ୱାସ କରିନଥିଲେ। ଥୋମା କହିଲେ, ମୁଁ ତାଙ୍କ ଦେହର କଣ୍ଟା ଦାଗକୁ ନ ଦେଖିବା ପର୍ଯ୍ୟନ୍ତ ସେ ଉଠିଛନ୍ତି ବୋଲି ମୁଁ ବିଶ୍ୱାସ କରିବି ନାହିଁ। ଥରେ ଥୋମା ଅନ୍ୟ ଶିଷ୍ୟମାନଙ୍କ ସହିତ ପ୍ରାର୍ଥନାରେ ବସିଥିବା ସମୟରେ ଯୀଶୁ ସେହି ଘର ଭିତରକୁ ଆସିଲେ। ସେମାନେ ଯେଉଁ ଘରେ ପ୍ରାର୍ଥନା କରୁଥିଲେ ତାହାର କବାଟ ଖିଡ଼ିକି ଚାରିଆଡ଼ ବନ୍ଦ ରହିଥିଲା। ଯୀଶୁ ମୃତ୍ୟୁରୁ ଉଠିବା ପରେ ତାଙ୍କର ଆଉ ଏ ମର ଶରୀର ନଥିଲା, ତାହା ଥିଲା ଏକ ଆତ୍ମିକ ଶରୀର। ସେଥିପାଇଁ ଦ୍ୱାର ସବୁ ବନ୍ଦ ରହିଥିଲେ ମଧ୍ୟ ଯୀଶୁ ସେହି ଘର ଭିତରକୁ ଆସିପାରିଥିଲେ। ଥୋମା ଯୀଶୁଙ୍କର କଣ୍ଟା ଦାଗ ସବୁ ଦେଖିଲେ ଓ ବିଶ୍ୱାସ କଲେ।